ଆପଣ ଆଡଭେଣ୍ଟିଷ୍ଟ ଫଲ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।
ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଆସିଛି ବଡ଼ ଦିନ ଆଜି ଆନନ୍ଦ ଉଲ୍ଲାସ ନେଇ ଆଣିଛି ଆଣିଛି ସେ ଶୁଭ ବାରତା ଏ ପାପ ଜଗତ ପାଇଁ।
ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଖ୍ରୀଷ୍ଟଙ୍କ ବର ଭାଗ 2। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଖ୍ରୀଷ୍ଟଙ୍କ ବର ଭାଗ 2। ଭାଗ 1 ଗତକାଲି ଆମେ ଆଲୋଚନା କରିସାରିଛେ, ଚାଲନ୍ତୁ ଭାଗ 2 ଆଜି ଆମେ ଆଲୋଚନା କରିବା। ପ୍ରକାଶିତ ବାକ୍ୟ 12:17 ଈଶ୍ୱର ତାଙ୍କର ଶେଷ ସମୟର ମଣ୍ଡଳୀକୁ ଅବଶିଷ୍ଟ ବୋଲି କହନ୍ତି। ଅବଶିଷ୍ଟ ଶବ୍ଦର ଅର୍ଥ କ'ଣ ତାହା ଆମେ ଦେଖିବା। ଏହାର ଅର୍ଥ ହେଉଛି ବନ୍ଧୁ ଶେଷ ଅବଶିଷ୍ଟ ଅଂଶ। ଯୀଶୁଙ୍କ ଚର୍ଚ୍ଚ ବା ମଣ୍ଡଳୀ ବିଷୟରେ ଏହାର ଅର୍ଥ ହେଉଛି ଶେଷ ଦିନର ତାଙ୍କର ଚର୍ଚ୍ଚ ଯାହା ବା ମଣ୍ଡଳୀ ଯାହା ପ୍ରେରିତ ମଣ୍ଡଳୀ ପରି ସମସ୍ତ ଶାସ୍ତ୍ର ଉପରେ ଆଧାରିତ କରିଥାନ୍ତି। ତାହା ହେଉଛି ଏହି ଅବଶିଷ୍ଟ ଶବ୍ଦର ଅର୍ଥ। ପ୍ରକାଶିତ ବାକ୍ୟ 12:17 ଯୀଶୁ ତାଙ୍କର ଶେଷ ସମୟର ଅବଶିଷ୍ଟ ଚର୍ଚ୍ଚ ବିଷୟରେ କେଉଁ ଅତିରିକ୍ତ 2 ବିନ୍ଦୁ ବର୍ଣ୍ଣନା ଦେଇଛନ୍ତି। ସେହି ଅବିରିକ୍ତ 2 ବର୍ଣ୍ଣନା ହେଉଛି ଏହା ଚତୁର୍ଥ ଆଜ୍ଞା, ସପ୍ତମ ଦିନ ବିଶ୍ରାମ ସମତେ ସମସ୍ତ 10 ଆଜ୍ଞା ପାଳନ କରିବ। ଏହିପରି ଜହନ 14:15 ଆମେ ପାଉଛୁ ଆଉ ପ୍ରକାଶିତ 22:14 ଆମେ ପାଉଛୁ କି ଏଥିରେ ଯୀଶୁଙ୍କୁ ସାକ୍ଷା ମଧ୍ୟ ରହିବ, ଯାହା ବାଇବଲ ଆମକୁ ଭବିଷ୍ୟତବାଣୀର ଆତ୍ମା ବୋଲି କହିଥାଏ। ପ୍ରକାଶିତ ବାକ୍ୟ 19:10 ଆମେ ପାଉଛୁ ଭବିଷ୍ୟତବାଣୀର ଉପହାରର ସମ୍ପୂର୍ଣ୍ଣ ବାକ୍ୟ ପାଇଁ ଆମେ ପଢ଼ିସାରିଛୁ, ଯାହାକି ଏହି ପାଠ ଆଗରୁ
ତାଙ୍କର ଶେଷ ସମୟ ଅବଶିଷ୍ଟ ଚର୍ଚ୍ଚ ପାଇଁ ଆମର ବର୍ତ୍ତମାନ ଯୀଶୁଙ୍କର ପରବର୍ତ୍ତୀ ଦୁଇଟି ଅଛି। ଏହା ଏକ, ଏହା ଈଶ୍ୱରଙ୍କ ଆଜ୍ଞା ପାଳନ କରିବ ବା କରିବେ, ଯେପରି ତାଙ୍କର ସପ୍ତମ ଦିନ ବିଶ୍ରାମ ବାର ଚତୁର୍ଥ ଆଜ୍ଞା। ଯଦି ଆପଣମାନେ ଏହି ଯେଉଁ ଚତୁର୍ଥ ଆଜ୍ଞା ବିଷୟରେ ଯଦି କ'ଣ ଭାବୁଛନ୍ତି, ଆପଣମାନେ ଯଦି ଯାତ୍ରା ପୁସ୍ତକ ତାର 20:8 ପଢ଼ିବେ, ସେଠି ଆମେ ପାଉଅଛୁ କି ସଦାପ୍ରଭୁ ପରମେଶ୍ୱର ସେହି ଇସ୍ରାଏଲ ପ୍ରଜାମାନଙ୍କୁ କହିଥିଲେ, ଆଉ ସେହି ଦଶ ଆଜ୍ଞା ସେମାନଙ୍କୁ ଦେଇଥିଲେ। ଆଉ ସେହି ଦଶ ଆଜ୍ଞାରେ ସେଠି ଲେଖାଯାଇଛି କି ବିଶ୍ରାମ ବାର ସ୍ମରଣ କରିବା ପାଇଁ ମନେ ରଖିଥାଉ। ବିଶ୍ରାମ ବାର ହେଉଛି ଯାହାକି ଆଦି ପୁସ୍ତକ 2:1 ଆମେ ଦେଖୁଛୁ କି ପରମେଶ୍ୱର ଏହି ପୃଥିବୀକୁ ସୃଷ୍ଟି କଲାପରେ ସପ୍ତମ ଦିନରେ ସେ ବିଶ୍ରାମ ନେଲେ। ଆଉ ସେ ସପ୍ତମ ଦିନରେ ବିଶ୍ରାମ ନେଲେ, ଆଉ ସେ ଦିନକୁ ଆଶୀର୍ବାଦ କଲେ, ଆଉ ଆଶୀର୍ବାଦ କରି ତାକୁ ଅଭିଷେକ ବି କଲେ ବୋଲି ଆମେ ଦେଖୁଅଛୁ। ଆଉ ଏହି ଚତୁର୍ଥ ଆଜ୍ଞା ବିଶେଷ ଭାବରେ ବହୁତ ମୁଖ୍ୟ। ତା ଛଡ଼ା ଦଶ ଆଜ୍ଞା ଯାହା ଯାତ୍ରା ପୁସ୍ତକ 20 ତାର 3 ଯଦି ଆମେ ଦେଖିବା 17 ପର୍ଯ୍ୟନ୍ତ, ଏଠି ଆମେ ପାଉଛୁ ଈଶ୍ୱର ଯେଉଁ ଦଶ ଆଜ୍ଞା ପରମ ମଉସାକୁ ଦେଇଥିଲେ ସେହି ପର୍ବତ ସିନରେ, ସେହି ଦଶ ଆଜ୍ଞା ବିଷୟରେ କହୁଛି। ବନ୍ଧୁ, ଈଶ୍ୱରଙ୍କ ଆଜ୍ଞା ପାଳନ କରିବା, ସେହି ଦଶ ଆଜ୍ଞା ପାଳନ କରିବା, ଯେପରିକି ବିଶେଷ ଭାବରେ ତାଙ୍କର ସପ୍ତମ ଦିନ ବିଶ୍ରାମ ବାର ଯାହାକି ଚତୁର୍ଥ ଆଜ୍ଞା। ଆଉ ଏଥିରେ ଭବିଷ୍ୟତବାଣୀର ଉପହାର ରହିଅଛି, ଏଇ ଯେଉଁ ଭବିଷ୍ୟତବାଣୀ ଉପହାର ଏଠି ରହିଅଛି। ବନ୍ଧୁ, ମନେ ରଖନ୍ତୁ ଯେ ଯେତେବେଳେ ଆନ୍ତରିକ ଖ୍ରୀଷ୍ଟିଆନମାନଙ୍କର ହୋଷ୍ଟ ଗୁଡ଼ିକ ବିଶ୍ରାମ ବାର ପାଳନ କରନ୍ତି ନାହିଁ, ମାନେ ଅନେକ ଖ୍ରୀଷ୍ଟିଆନ ଅଛନ୍ତି ଯେଉଁମାନେ କି ବିଶ୍ରାମ ବାର ପାଳନ କରନ୍ତି ନାହିଁ କିମ୍ବା ଭବିଷ୍ୟତବାଣୀର ଉପହାର ପାଇଁ ଚାହାନ୍ତି ନାହିଁ। ଏହି ଚର୍ଚ୍ଚ ଗୁଡ଼ିକ ଈଶ୍ୱରଙ୍କ ଅବଶିଷ୍ଟ ଶେଷ ସମୟର ଚର୍ଚ୍ଚ ହୋଇପାରିବେ ନାହିଁ ବୋଲି ଆମେ ଦେଖୁଅଛୁ। ଯେଉଁ ମଣ୍ଡଳୀ ଖ୍ରୀଷ୍ଟ ପ୍ରଭୁଙ୍କ ବା ପରମେଶ୍ୱରଙ୍କ ଆଜ୍ଞା ଆଉ ସେ ବିଶ୍ରାମ ପାଳନ ବାର ପାଳନ କରୁନାହାନ୍ତି, ସେମାନେ ଅବଶିଷ୍ଟ ମଣ୍ଡଳୀ ହୋଇପାରିବେ ନାହିଁ, ଯେହେତୁ ସେମାନେ ଏସବୁ କରୁନାହାନ୍ତି। ଏହି ଚର୍ଚ୍ଚ ଗୁଡ଼ିକ ଈଶ୍ୱରଙ୍କ ଅବଶିଷ୍ଟ ଶେଷ ସମୟର ଚର୍ଚ୍ଚ ହୋଇପାରିବ ନାହିଁ, ଯେଉଁଥିରେ ଯୀଶୁ ଶେଷ ଦିନର ଖ୍ରୀଷ୍ଟିଆନମାନଙ୍କୁ ଡାକନ୍ତି, କାରଣ ଈଶ୍ୱରଙ୍କ ଶେଷ ସମୟର ଚର୍ଚ୍ଚ ହେବ। ଈଶ୍ୱରଙ୍କ ସମସ୍ତ ଆଦେଶ ପାଳନ କର ଏବଂ ଭବିଷ୍ୟତବାଣୀର ଦିନ ପ୍ରାପ୍ତ କର ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଈଶ୍ୱରଙ୍କ ଅବଶିଷ୍ଟ ଚର୍ଚ୍ଚ ପାଇଁ ପରିଚୟର କେଉଁ ଅନ୍ତିମ 2 ବିନ୍ଦୁ ପ୍ରକାଶିତ ପୁସ୍ତକ ପ୍ରଦାନ କରେ? ବନ୍ଧୁ, ଆମେ ଏଠି 6 ଅନ୍ତିମ 2 ପଏଣ୍ଟ ପାଉଅଛୁ। ଏକ, ଏହା ଏକ ବିଶ୍ୱସ୍ତରୀୟ ମିଶନରୀ ଚର୍ଚ୍ଚ ହେବ, ଏହିପରି ପ୍ରକାଶିତ ବାକ୍ୟ ତାର 14:6 ଆମେ ପାଉଅଛୁ। ଏହା ପ୍ରକାଶିତ ବାକ୍ୟ 14:6-14 ଯାହା 3 ଦୂତଙ୍କ ବାର୍ତ୍ତା ପ୍ରଚାର କରିବା, ଯାହା ନିମ୍ନରେ ସଂକ୍ଷିପ୍ତ ହୋଇଅଛି। ଈଶ୍ୱରଙ୍କ ବିଚାର ଅଧିବେଶନ ଅଛି, ମାନେ ଈଶ୍ୱରଙ୍କ ବିଚାର ସମୟ ଆସିଅଛି, ଆଉ ତାଙ୍କ ଉପାସନା କର ବୋଲି କୁହାଯାଉଛି। ଈଶ୍ୱରଙ୍କର ବିଚାର ସମୟ ଆସୁଅଛି, ଆଉ ତାଙ୍କର ଉପାସନା କର। ଈଶ୍ୱରଙ୍କ ଶେଷ ସମୟର ଚର୍ଚ୍ଚ ନିଶ୍ଚିତ ଭାବରେ ପ୍ରଚାର କରୁଛି ଯେ ବିଚାର ଯାହାକି 1884 ଆରମ୍ଭ ହୋଇଥିଲା, ଏହା ମଧ୍ୟ ଲୋକଙ୍କୁ ସ୍ୱର୍ଗ ପୃଥିବୀ ସମୁଦ୍ର ଏବଂ ଜଳ ନିର୍ଝର ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଉପାସନା କରିବାକୁ ଆହ୍ୱାନ କରେ, ଯାହା ପ୍ରକାଶିତ ପୁସ୍ତକ ତାର 14:7 ଆମେ ପାଉଅଛୁ। ମନେ ରଖନ୍ତୁ ବନ୍ଧୁ, ଈଶ୍ୱରଙ୍କ ବିଚାର ଅଧିବେଶନ ହୋଇଅଛି, ମାନେ ଈଶ୍ୱରଙ୍କ ବିଚାର ଆରମ୍ଭ ହୋଇଅଛି, ଆଉ ଯେହେତୁ ତାଙ୍କର ବିଚାର ଆରମ୍ଭ ହୋଇଅଛି, ତାଙ୍କୁ ଉପାସନା କରିବାର କର୍ତ୍ତବ୍ୟ। ଆଉ ଏହିସବୁ କିଏ ପ୍ରଚାର କରୁଛି? ଯେଉଁ ଲୋକମାନେ ଖ୍ରୀଷ୍ଟଙ୍କ ଦ୍ୱାରା ଶେଷ ମଣ୍ଡଳୀ ବୋଲି ବଛା ଯାଇଛନ୍ତି, ଆଉ ଏହି ଶେଷ ମଣ୍ଡଳୀ କ'ଣ ପ୍ରଚାର କରୁଛି କି ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଛି, ଯାହାକି 1884 ଆରମ୍ଭ ହୋଇଥିଲା। ଆଉ ସେଇ ଯେଉଁ ଖ୍ରୀଷ୍ଟ କିଏ, ଯିଏକି ସ୍ୱର୍ଗ, ପୃଥିବୀ, ସମୁଦ୍ର ଏବଂ ଜଳ ନିର୍ଝର ସୃଷ୍ଟି କରୁଥିବା ସେହି ବ୍ୟକ୍ତିଙ୍କୁ ଉପାସନା କରିବାକୁ ଏଇ ଯେଉଁ ଶେଷ ମଣ୍ଡଳୀ ପ୍ରଚାର କରୁଛି ବା ଆହ୍ୱାନ କରୁଛି। ସେ ସୃଷ୍ଟିକର୍ତ୍ତା ଭାବରେ ଆମେ କିପରି ଈଶ୍ୱରଙ୍କୁ ଉପାସନା କରିବା, ଆଉ ଈଶ୍ୱରଙ୍କ ଚତୁର୍ଥ ଆଜ୍ଞା ଯାହା ଲେଖାଯାଇଛି ତାହା ଆମେ ପାଳନ କରିବା, ଏହାକୁ ପବିତ୍ର ରଖିବା ପାଇଁ ବିଶ୍ରାମ ଦିନ ମନେ ରଖ ବୋଲି ଆମେ ଦେଖୁଅଛୁ। ଯାହା ମୁଁ କହିସାରିଛି କି ଏହା ପୂର୍ବରେ ଯାତ୍ରା ପୁସ୍ତକ 8:11 ସେଠି କୁହାଯାଉଛି କି କାରଣ ପରମେଶ୍ୱର ଏହି ପୃଥିବୀକୁ 6 ଦିନରେ ସୃଷ୍ଟି କଲେ, ଏହି ପୃଥିବୀକୁ 6 ଦିନରେ ସୃଷ୍ଟି କଲେ। ତାହେଲେ ପୃଥିବୀରେ ଆମେ କ'ଣ କ'ଣ ପାଉଛୁ? ପୃଥିବୀରେ ସମୁଦ୍ର, ଗଛ, ଲତା, ବନ, ପାହାଡ଼, ପାଣି, ପକ୍ଷୀ, ଜନ୍ତୁ ସବୁକିଛି ପାଉଛୁ। ମାନେ ଏହି ସବୁକିଛି ଯାହା ଯାହା ଆପଣଙ୍କ ଆଖିରେ ଦେଖିପାରୁଛନ୍ତି ସେହି ସବୁ ପରମେଶ୍ୱର 6 ଦିନରେ ସୃଷ୍ଟି କରିଥିଲେ ବୋଲି ଏଇ ଯେଉଁ 10 ଆଜ୍ଞାର ଚତୁର୍ଥ ଆଜ୍ଞାରେ ଏଇ ଏହାର ବର୍ଣ୍ଣନା କରି କହୁଅଛି। କାରଣ 6 ଦିନ ମଧ୍ୟରେ ପ୍ରଭୁ ଆକାଶ, ପୃଥିବୀ, ସମୁଦ୍ର ଏବଂ ସେଥିରେ ଥିବା ସମସ୍ତ ଜିନିଷ ସୃଷ୍ଟି କଲେ ବୋଲି, ଏବଂ ସପ୍ତମ ଦିନ ବିଶ୍ରାମ କଲେ। ତେଣୁ ପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କଲେ, ଏହାକୁ ପବିତ୍ର କଲେ ବୋଲି ଆମେ ଦେଖୁଛୁ। କ'ଣ କଲେ ବନ୍ଧୁ? ପ୍ରଭୁ ସେହି ପରମେଶ୍ୱର 6 ଦିନରେ ସମସ୍ତ ଜିନିଷ ସୃଷ୍ଟି କଲେ, ମାନେ ଯାହା ଯାହା ଆମ ଚକ୍ଷୁ ଦେଖିପାରୁଛି ସବୁକିଛି ପରମେଶ୍ୱର ସୃଷ୍ଟି କଲେ, ଆଉ ସପ୍ତମ ଦିନରେ ସେ ବିଶ୍ରାମ ନେଲେ ବୋଲି ଆମେ ଦେଖୁଅଛୁ। ଆଉ ସେ ସପ୍ତମ ଦିନକୁ ସେ କ'ଣ କଲେ? ସେ କଲେ ତା ସେ ସପ୍ତମ ଦିନକୁ ସେ ଆଶୀର୍ବାଦ କଲେ ଏବଂ ଏହାକୁ ପବିତ୍ର କଲେ। ତେଣୁ ଏଇ ଯେଉଁ ପ୍ରଥମ ଦୂତଙ୍କ ବାର୍ତ୍ତା ଏହିସବୁ ସପ୍ତମ ଦିନର ବିଶ୍ରାମ ଦିନକୁ ପବିତ୍ର କରି ଈଶ୍ୱରଙ୍କ ସୃଷ୍ଟିକର୍ତ୍ତା ଭାବରେ ଉପାସନା କରିବାକୁ ଆଦେଶ ଦେଇଥାଏ, ଯାହା ସେ ସୃଷ୍ଟିର ସ୍ମରଣାୟକ ଭାବରେ ଦେଇଥିଲେ। ବନ୍ଧୁ, କେତେ ସୁନ୍ଦର ଭାବରେ ପବିତ୍ର ଶାସ୍ତ୍ର ବାଇବେଲମାନଙ୍କୁ ବୁଝାଉଅଛି କି ବିଶ୍ରାମ ଦିନ ପ୍ରଭୁଙ୍କ ଦିନ, ଆଉ ସେ ଦିନକୁ ପରମେଶ୍ୱର ପବିତ୍ର କଲେ, ଆଶୀର୍ବାଦ କଲେ। କାହିଁକି ଆଶୀର୍ବାଦ କଲେ? ଏକ ସ୍ମରଣାର୍ଥ, ମାନେ ଏକ ମନେ ରଖିଥିବା ପାଇଁ କି ସୃଷ୍ଟିକର୍ତ୍ତା ଏସବୁ କଲେ, ଏହିସବୁ ଦିନକୁ ସୃଷ୍ଟି କଲେ, ଆଉ ଏଇ ଦିନରେ ସେ ବିଶ୍ରାମ ନେଲେ ବୋଲି। ଆଉ ଆଜିକାଲି ଯେତେ ଆମ ଭାଇ ଭଉଣୀମାନେ ଅଛନ୍ତି, ରବିବାର ଦିନରେ ସେମାନେ ଯାଆନ୍ତି। ବନ୍ଧୁ, ମନରେ ଗୋଟିଏ ରଖନ୍ତୁ ଯେ ପବିତ୍ର ଶାସ୍ତ୍ର ବାଇବଲରେ କେଉଁଠାରେ ବି ରବିବାର ଦିନରେ ଉପାସନା କର ବୋଲି ଲେଖାଯାଇ ନାହିଁ, ବା ଏହିପରି କିଛି ପରମେଶ୍ୱରଙ୍କ ଆଦେଶ ଦିଆଯାଏ ନାହିଁ। ପବିତ୍ର ଶାସ୍ତ୍ର ବାଇବଲରେ ଆମେ ଦେଖୁଅଛୁ, ଆଦିଠୁ ପ୍ରକାଶିତ ପୁସ୍ତକରେ, ଯେଉଁଠି ବି ଆପଣ ଖୋଜନ୍ତୁ ଆପଣ ପାଇବେ କି ବିଶ୍ରାମ ଦିନ ବିଷୟରେ। ଆଉ ଏଥିଯୋଗୁଁ ପ୍ରକାଶିତ ବାକ୍ୟରେ ସେ ତିନି ଦୂତଙ୍କ ବିଷୟରେ ଯାହା ଆମେ ଶୁଣି ସାରିଛୁ, ଆଉ ସେ ତିନି ଦୂତମାନଙ୍କ ଦ୍ୱାରା ଯାହା କୁହାଯାଉଅଛି ସେହି କଥାମାନଙ୍କ ମଧ୍ୟରେ ସପ୍ତମ ଦିନର ବିଶ୍ରାମ ଦିନକୁ ମଧ୍ୟ ସେମାନେ କହୁଛନ୍ତି। ଆଉ ଏ ସପ୍ତମ ଦିନ ବିଶ୍ରାମ ଦିନକୁ କିପରି ପାଳନ କରିବାକୁ ପଡ଼ିବ? ଯେହେତୁ ସେ ଦିନକୁ ପରମେଶ୍ୱର ଆଶୀର୍ବାଦ କଲେ, ଏଥିଯୋଗୁଁ ସେ ଦିନକୁ ଆମେ ପବିତ୍ର ରୂପେ ପାଳନ କରିବାକୁ ପଡ଼ିବ। ତାହେଲେ ବାଇବଲ ପତିତ ମଣ୍ଡଳୀରୁ ବାହାର ଆସ ବୋଲି ଆମେ ଦେଖୁଛୁ, ମାନେ ବାଇବଲ ପତିତ ମଣ୍ଡଳୀରୁ ବାହାରୁ ଆସ, ମାନେ ଯେଉଁ ମଣ୍ଡଳୀ ପରମେଶ୍ୱରଙ୍କର ଆଜ୍ଞା ମାନୁନାହିଁ, ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଚାଲୁନାହିଁ, ସେମିତି ମଣ୍ଡଳୀରୁ ବାହାରକୁ ଆସ। ଯେଉଁ ମଣ୍ଡଳୀ ପରମେଶ୍ୱର ଆଜ୍ଞା ମାନୁଛି, ସେଇ ବିଶ୍ରାମ ଦିନ ପବିତ୍ର ରୂପେ ପାଳନ କରୁଛି, ସେ ତିନି ଦୂତଙ୍କ ବାର୍ତ୍ତା ପ୍ରଚାର କରୁଅଛି, ସେହି ମଣ୍ଡଳୀକୁ ଯାଅ। ଆଉ ଯେଉଁ ମଣ୍ଡଳୀ ଏହିସବୁ ପ୍ରଚାର କରୁନାହିଁ, ସେହି ମଣ୍ଡଳୀରୁ ବାହାରକୁ ଆସ ବୋଲି ପବିତ୍ର ଶାସ୍ତ୍ର ବାଇବେଲମାନେ କହୁଛୁ। ତା ବାଦେ ଆଉ କ'ଣ କହୁଛି? ପଶୁକୁ ପୂଜା କର ନାହିଁ, କିମ୍ବା ତାର ଚିହ୍ନ ଗ୍ରହଣ କର ନାହିଁ। ପଶୁକୁ ପଶୁ କିଏ? ସେଇ ଶୈତାନ। ସେଇ ଶୈତାନକୁ ତୁମେ ପୂଜା କର ନାହିଁ। ଯେହେତୁ ଯେଉଁ ଭଣ୍ଡ ଖ୍ରୀଷ୍ଟିଆନ ଗୁଡ଼ାକ ଅଛନ୍ତି, ଯେଉଁ ଖ୍ରୀଷ୍ଟିୟମାନେ କହନ୍ତି କି ଆମେ ଖ୍ରୀଷ୍ଟକୁ ପୂଜା କରୁଛୁ ବା ଉପାସନା କରୁଛୁ, ସେମାନେ ବାସ୍ତବରେ ସେମାନେ ଖ୍ରୀଷ୍ଟିଆନ ନୁହନ୍ତି, ସେମାନେ ଶୈତାନର ପ୍ରତିନିଧି, ଶୈତାନର ପ୍ରତିନିଧି, ଖ୍ରୀଷ୍ଟଙ୍କ ନାମରେ ଶୈତାନର ପ୍ରତିନିଧି କରୁଛନ୍ତି। ସେମାନଙ୍କ କଥା ମାନିବେନି କି ସେମାନଙ୍କ କଥା ଅନୁସାରେ ଚାଲିବେନି। ଯାହା ପବିତ୍ର ଶାସ୍ତ୍ର ବାଇବଲରେ ଲେଖାଯାଇଛି ତାହା ଅନୁସାରେ ଚାଲ। ମୁଁ ଆପଣମାନଙ୍କୁ ବାଇବଲ ଅନୁସାରେ ଚାଲ ବୋଲି ମୁଁ କହୁଅଛି। ମନେ ରଖନ୍ତୁ ବନ୍ଧୁ, ମୁଁ କାହାକୁ ଘୃଣା କରିବାକୁ କହୁନାହିଁ, ମାତ୍ର ବାଇବଲରେ ଯାହା ଯାହା କୁହାଯାଇଅଛି ତାହା ଅନୁସାରେ ଚାଲ, ଯେହେତୁ ବାଇବଲ ହିଁ ଆମମାନଙ୍କୁ ମାର୍ଗଦର୍ଶନ କରିପାରିବ କୌଣସି ବ୍ୟକ୍ତି ଏମାନଙ୍କୁ ମାର୍ଗଦର୍ଶନ କରିପାରିବ ନାହିଁ। ଯୀଶୁ ବିନା ଆଉ କେହି ନାହାନ୍ତି, ଯେହେତୁ ଯୀଶୁ କହିଲେ ମୁଁ ସେହି ପଥ ସତ୍ୟ ଓ ଜୀବନ। ସେହି ସତ୍ୟ ସେହି ପଥ ସେହି ଜୀବନକୁ ଯଦି ଆମେ ତାହାଙ୍କ ଦ୍ୱାରା ଯଦି ନ ଯିବା ତାହେଲେ ଆମେ ପିତା ପାଖକୁ କେବେ ପହଞ୍ଚି ପାରିବା ନାହିଁ। ଏଥି କାରଣରୁ ପଶୁକ ପୂଜା କର ନାହିଁ ବା ପଶୁକୁ ପୂଜା କର ନାହିଁ କିମ୍ବା ତାର ଚିହ୍ନ ଗ୍ରହଣ କର ନାହିଁ, ଯାହା ପ୍ରକୃତ ବିଶ୍ରାମବାର ବଦଳରେ ରବିବାରକୁ ଏକ ପବିତ୍ର ଦିନ ଭାବରେ ପାଳନ କରୁଛ। ବନ୍ଧୁ, ପଶୁ ଯିଏକି ଶୈତାନ ଏମିତି ଛାଲଣା କରି ମନ ଲୋକମାନଙ୍କ ମନରେ ଏହିପରି ବିଶ୍ୱାସ ଭରାଇ ଲୋକଙ୍କୁ ଏହିପରି ଖ୍ରୀଷ୍ଟଙ୍କ ଠାରୁ ଅଲଗା କରୁଛି, ଆଉ ଏମିତି କରାଇଛି ଯେପରିକି ସେମାନେ ବିଶ୍ରାମ ବାର ଦିନକୁ ବଦଳାଇ ରବିବାର ଦିନକୁ ପାଳନ କରିବା ପାଇଁ କହୁଛନ୍ତି। ଏହିସବୁ ହେଉଛି ସମସ୍ତ ନକଲି, ଏହାକୁ ଆମେ ସାବଧାନ ରହିବାକୁ ପଡ଼ିବ। ସମସ୍ତ ନକଲି, ଏହାକୁ ଆମେ ସାବଧାନ ରହିବାକୁ ପଡ଼ିବ। ଚାଲନ୍ତୁ ବର୍ତ୍ତମାନ 6 ପଏଣ୍ଟକୁ ସମୀକ୍ଷା କରିବା, ଯାହାକି ଯୀଶୁ ତାଙ୍କ ଶେଷ ସମୟର ଅବଶିଷ୍ଟ ଚର୍ଚ୍ଚକୁ ଚିହ୍ନିବା ପାଇଁ ଆମକୁ ଦେଇଛନ୍ତି। ଏହା 1538-1798 ମଧ୍ୟରେ ଏକ ସରକାରୀ ସଂଗଠନ ଭାବରେ ରହିବ ନାହିଁ। 2, ଏହା ଉଠିବ ଏବଂ 1798 ପରେ ଏହାର କାର୍ଯ୍ୟ କରିବ, ମାନେ 1538-1798 ମଧ୍ୟରେ ଏକ ସରକାରୀ ସଂଗଠନ ଭାବରେ ରହିବ ନାହିଁ। ତାପରେ 1798 ପରେ ଏହା କାର୍ଯ୍ୟ କରିବ। କ'ଣ ଏଇ ଯେ ପଶୁ, ଏହା ସପ୍ତମ ଦିନର ବିଶ୍ରାମ ସମସ୍ତେ 10 ପାଳନ କରିବ। ଏହା ସପ୍ତମ ଦିନର ବିଶ୍ରାମ ସମସ୍ତେ 10 ପାଳନ କରିବ, ମାନେ ଏହି ସପ୍ତମ ଦିନକୁ ସେ ପରିବର୍ତ୍ତନ କରି ସେହି 10 ପାଳନ କରିବ, ମାନେ ସପ୍ତମ ଦିନକୁ ବିଶ୍ରାମ ଦିନକୁ ସେ ପାଳନ କରିବ ନାହିଁ, ମାତ୍ର 10 ପାଳନ କରିବ। ଯେଉଁଠିରେ 10 ଯେଉଁଠିକି ବିଶ୍ରାମ ଦିନ ପ୍ରମୁଖ ନଈଅଛି ତାହାକୁ ସେମାନେ ଛାଡ଼ି ଆଉ ସେମାନେ ଅନ୍ୟ ଦିନକୁ ବିଶ୍ରାମ ଭାବରେ ପାଳନ କରନ୍ତି, ଯାହାପରି ପବିତ୍ର ଶାସ୍ତ୍ର ବାଇବଲରେ ଆମେ ଦେଖୁଅଛୁ 1:10 କି ଯଦି ଆମେ ସମସ୍ତ ଆଜ୍ଞା ପାଳନ କରିବା ଆଉ ଗୋଟିଏ ଆଜ୍ଞାରେ ଯଦି ଆମେ ପଛକୁ ପଡ଼ିବା ତାହେଲେ ଆମେ ସମସ୍ତ ଆଜ୍ଞା ଆମେ ଉଲ୍ଲଙ୍ଘନ କରୁଅଛୁ ବୋଲି ଆମେ ଦେଖୁଅଛୁ। ତାପରେ ଏଥିରେ ଭବିଷ୍ୟତବାଣୀର ଉପର ରହିବ ନାହିଁ, ଯେହେତୁ ଯେଉଁମାନେ ବିଶ୍ରାମ ବାର ପାଳନ କରୁନାହାନ୍ତି, ଯେହେତୁ ପରମେଶ୍ୱର କହିଲେ କି ବିଶ୍ରାମ ଦିନକୁ ମୁଁ ଆଶୀର୍ବାଦ କରିଅଛି ଆଉ ପବିତ୍ର କରିଅଛି, ଆଉ ସେଇ ଦିନକୁ ଯଦି ଆମେ ପାଳନ କରୁନାହୁଁ, ଆଉ ଯେଉଁ ଦିନ ମନୁଷ୍ୟ କରିଅଛି ସେଇ ଦିନକୁ ଯଦି ଆମେ ବିଶେଷ ଭାବରେ ପାଳନ କରୁଅଛୁ, ତାହେଲେ ଭବିଷ୍ୟତବାଣୀର ଉପହାର ସେଠି ରହିବ ନାହିଁ। 5, ଏହା ଏକ ବିଶ୍ୱବ୍ୟାପୀ ମଣ୍ଡଳୀର ଚର୍ଚ୍ଚ ହେବ। ବର୍ତ୍ତମାନ ଆମେ ସାରା ଦୁନିଆରେ ଏହା ଏକ ବିଶ୍ୱବ୍ୟାପୀ ମଣ୍ଡଳୀର ଚର୍ଚ୍ଚ ହେଉଛି। ଆମେ ଯେଉଁଠି ଦେଖିଲେ ରବିବାର ଚର୍ଚ୍ଚ ଚାରିପଟେ ପୂର୍ଣ୍ଣ ହୋଇଅଛି, ମାତ୍ର ବିଶ୍ରାମ ଦିନର ଚର୍ଚ୍ଚ ଆମେ ଅଳ୍ପ କିଛି ପାଉଅଛୁ। ଏହା ଏକ ବିଶ୍ୱବ୍ୟାପୀ ମିଶନରୀ ଚର୍ଚ୍ଚ ହେବ ବୋଲି ଆମେ ଦେଖୁଅଛୁ। ଏହା ପ୍ରକାଶିତ ବାକ୍ୟ 14:6-14 ଯୀଶୁଙ୍କ 3 ଦୂତ ବାର୍ତ୍ତା ଶିକ୍ଷା ଏବଂ ପ୍ରଚାର କରିବ। ସେହି ଯେଉଁ ମଣ୍ଡଳୀ ଯିଏକି ପ୍ରଭୁଙ୍କ ବାକ୍ୟ ରଖେ, ପ୍ରଚାର କରେ, ସେ ତିନି ଦୂତଙ୍କର ବାର୍ତ୍ତା ଶିକ୍ଷା ଦେବ, ସେଇ ବାର୍ତ୍ତା ଅନ୍ୟମାନଙ୍କୁ ପ୍ରଚାର କରିବ ବୋଲି ଆମେ ଦେଖୁଅଛୁ। ବନ୍ଧୁ ଚାଲନ୍ତୁ, ଏହା ଆମେ ଅଧିକ ଜାଣିବା ପୂର୍ବରେ କାଲିକୁ ଆମେ ଏହା ଅଧିକ ଜାଣିବା। ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟେଜ୍ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
দেখ তার কানাচি ঝুমি ঝুমি নীল আকাশে,
দেখ তার কানাচে ঝুমি ঝুমি নীল আকাশে, নাচে সাগর।
ଆପଣ ଆଡଭେଣ୍ଟିଷ୍ଟ ଫଲ୍ ରେଡ଼ିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।